ଖାଇବୁ
ଅବଶ୍ୟ।
ଆରେ କୌ କି ଆସର ଜଗିର କୌ ତୁ କେଡ଼େ ଦମ୍ବର କାହିରେ ହରି
ଆଶ୍ଚର୍ଯ୍ୟ ହେଲା ମହାମନ୍ତ୍ରୀ
ବଡ ଆଶ୍ଚର୍ଯ୍ୟ ପ୍ରସଙ୍ଗ
ଭାବୁ ନାଇଁ ନା
ହେ ତାତ
କୋମେଳେ ବଚନ କରି ଧନରେ ମୁଁ କହି ହିରଣ୍ୟ ତୁରେ ପ୍ରହଲ୍ଲାଦରେ ଘେନ ଏବେ ମୋହର ବଚନ ହରିଙ୍କ ସେବା ଛାଡ଼ି ଧନରେ ରାଜନୀତି ଶିଖ ମୋହର ମାନ ମହତ୍ଵ ଧନରେ ତୁ ଦୁଇ କଥା ରଖ ପ୍ରହଲ୍ଲାଦ
ହେ ତାତ
ଆଜି ତୁ ଯାହା କଲୁ ରେ ମୋ ବାଳୁ ତ କୁମାର ଦେବଙ୍କୁ ଦୁର୍ଲଭ ଧନରେ ମାନବ ଗୋଚର ଅସୁର କୂଳ କୁରେ ରଖିଲୁ କିରତି ମଲା ଲୋକ ବଞ୍ଚାଇଣ ଧନରେ ରଖିଛୁ ତୁ କୀର୍ତ୍ତି ବାବୁ
ହେ ଜନକ
ବରାବଡି
ହେ ତାତ
ଏବେ ରାଜନୀତି ଧନରେ ମୁଁ କହୁଛି ତୋର ଆଗେ ଶୁଣ ତୁଇ ଏକ ମନେ ବାପରେ ତୋ ହୃଦୟର ଭାଗେ ପ୍ରତିଦିନରେ ତୁ ପ୍ରାତ୍ୟ କୃତ୍ୟରେ ସାରିବୁ ପ୍ରଭାତେ ତୋ ଇଷ୍ଟ ଦେବତାଙ୍କୁ ସ୍ମରଣ କରିବୁ ସୁଜିତେ ସୂର୍ଯ୍ୟଙ୍କୁ ଜଳାଞ୍ଜଳି ଦେବୁ ଧନରେ ମନ୍ତ୍ରରେ ସମର୍ପି ସମ୍ଭୁଶିରେ ଜଳ ଦେବୁ ବାପରେ ତୁ ପଞ୍ଚାକ୍ଷର ଜପି କୃଷ୍ଣ ବର୍ଣ୍ଣ ଛାଗଳ କୁରେ ତୁ ରୁଧିରେ ନ ବଳି ଗନ୍ଧ ପୁଷ୍ପ ଦେଇଣ ଧନରେ ତୁ ପୂଜିବୁ ଭଦ୍ରକାଳୀରେ ନନ୍ଦନ ପ୍ରକୃତ ସେବକ ଦେଖି ତାଙ୍କୁ ରେ ତୁ କରିବୁ ବାହୁକ
ହେ ଜନକ
ନିଲୋଭି ଲୋକ ଦେଖି ଧନରେ ତୁ କରିବୁ ଭଣ୍ଡାରୀ ଆସ୍ଥାନେ ବସି ବୁଝିବୁ ଧନ ତୋ ପ୍ରଜାଙ୍କ ଗୁହାରି ଦରିଦ୍ର ଲୋକଙ୍କୁ ଦେବୁ ରେ ତୋ ଭଣ୍ଡାରରୁ ଧନ ସେ ପ୍ରକୃତ ସେବକ ତାଙ୍କୁ କେବେ ନ କରିବି ମନ ବାବୁ
ହେ ତାତ
କୁମାର ମଣି
ହେ ଜନକ
ପ୍ରହଲ୍ଲାଦ
ହେ ତାତ
ଦ୍ୱାର ମାନଙ୍କରେ ରେ ଦ୍ୱାର ମାନଙ୍କରେ ଥିବେ ରେ ନୀତି ତୁମ ରାଜ ଅନୁବ୍ରତେ ରାଉତ ଯେ ହୋଇଥିବେ ସଜ
ହେ ଜନକ
ତୋର ଭାଇଙ୍କି ନ ଦେବୁ ବାପରେ ତୁ ବହୁତ ସୈନ୍ୟ ପାଖେ ତୁ କେବେ ନ ରଖିବୁ ରେ ଅବିଶ୍ୱାସୀ ଜନ
ହେ ତାତ
ତୋର ସ୍ତ୍ରୀଙ୍କି ତୁ କେବେ ନ କହିବୁ ଧନରେ ତୋ ଗୁପ୍ତ ବିଚାର କେବେ ହେଲେ ନ ଛାଡ଼ିବୁ ଧନରେ ନିଜ କୁଳାଚାର
ହେ ଜନକ
ସ୍ତ୍ରୀ ମାନେ ଯେ ଆମ୍ଭର ଆୟୁଷକୁ ହାନି କରି ଏଣୁ କରି ସ୍ତ୍ରୀ ମାନଙ୍କୁ କେବେ ରେ ବିଶ୍ୱାସ ନ କରି
ହେ ତାତ
ଆମ୍ବେ ତ ଦାନବ ଅଟୁରେ ସ୍ୱଭାବେ ମହାବଳୀ ସର୍ବଦା ଏ ଦେବତାଙ୍କ ସଂଘେ ଆମ୍ବ କଳି
ହେ ଜନକ
ଏମାନଙ୍କୁ ତୁ ଭକ୍ତି ଭାବ ଧନରେ ନ କରିବୁ କଦାଶ୍ଚିତେ ଦୃଢ କରି ଘେନ ବାବୁରେ କହିଲି ଯାହା ତୋତେ ବାବୁ
ହେ ତାତ
ଏତେ କଥାକୁ ତୁ ଆରଧି ଏବେ ଆରେ କର ରାଜପଣ ତୋତେ ମୁଁ ରାଜ୍ୟ ଦେଇଣ ଧନରେ ହେଲି ମୁଁ ନିଶ୍ଚିନ୍ତଣ ଆନନ୍ଦ କରେ ହରି ବୋଲୋ
ପ୍ରାଣେଶ୍ୱର ପ୍ରାଣ ବଲ୍ଲଭୀ ପ୍ରାଣ ବଲ୍ଲଭୀ बताबो
अरे तुम प्रति तिले मात्र चिंता न करी पुत्र मानंक धरी तुम्बे अंतस्फुल रे सुख विलास कर धरणी
राजा
बहु काल परे देखि मोर भातृवरी नारायण आदि मोर सर्वत्र उपस्थित अंक सहित युद्ध करी ए जो मोर पाप मतन शरीर को मुकुत अर्थ लबी चाहे मैं से पापी से सहित अति शीघ्र युद्ध करबी
प्राणेश्वर
सखी रे
राजा
कही